ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, କେନ୍ଦୁଝର ଜିଲ୍ଲା ଗସ୍ତର ତୃତୀୟ ଦିନରେ 1,330 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର 187 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ତଥ୍ୟର ଉପଯୁକ୍ତ ବ୍ୟବହାର ନେଇ ଭୁବନେଶ୍ୱରଠାରେ ଚାଲିଛି ଶାସନ ପାଇଁ ପ୍ରଶାସନିକ ତଥ୍ୟର ସମନ୍ୱୟ ସମ୍ମିଳନୀ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆସନ୍ତାକାଲି ବିଧାନସଭାର ହେବ ଏକ ସ୍ୱତନ୍ତ୍ର ଅଧିବେଶନ ଏବଂ ନୃତ୍ୟ ମାଧ୍ୟମରେ କଳାର ସୃଜନଶୀଳ ରୂପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ। କେନ୍ଦୁଝରକୁ ଦେଶର ଏକ ଶ୍ରେଷ୍ଠ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଗଢ଼ି ତୋଳିବା ନେଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କେନ୍ଦୁଝରଠାରେ ଆୟୋଜିତ ବିକାଶ ସମାବେଶରେ ଜିଲ୍ଲାର ସାମଗ୍ରିକ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ 1,330 କୋଟି 24 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋଟ 187 ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜିଲ୍ଲାବାସୀଙ୍କୁ ସ୍କାର୍ଟ ସାଧାରଣ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ 25 ଅତ୍ୟାଧୁନିକ ଇ ବସ୍ ସହିତ 17 କୋଟି ଟଙ୍କା ବ୍ୟୟରେ ନିର୍ମିତ ଆମ ବସ୍ ଡିପୋର ମଧ୍ୟ ସେ ଲୋକାର୍ପଣ କରିଛନ୍ତି।
ବର୍ତ୍ତମାନ ଜିଲ୍ଲାରେ ଓଏସ୍ଆର୍ଟିସି ଏବଂ ବେସରକାରୀ ବସ୍ ସେବା ଆଜିଠାରୁ କ୍ରୁଡ୍ ବସ୍ ସେବା ମଧ୍ୟ ଆରମ୍ଭ ହେଲା। ଇଏ ସାରା ଓଡ଼ିଶାରେ ମଧ୍ୟ ଆଜି ଆରମ୍ଭ ହେବା ପାଇଁ ଯାଉଛି। 269 ବସ୍ ବିଭିନ୍ନ ସବୁ ଜିଲ୍ଲାରେ 139 ଅନ୍ତର ଜିଲ୍ଲା ବସ୍ ଅର୍ଥାତ୍ ଜିଲ୍ଲା ବାହାରକୁ ମଧ୍ୟ ଇଏ ବସ୍ ଯିବାର କାର୍ଯ୍ୟକ୍ରମ ଭିତରେ ଏବଂ ଜିଲ୍ଲା ଭିତରେ ମଧ୍ୟ ଇଏ କାର୍ଯ୍ୟକ୍ରମ ଗୁଡିକ ଅଛି। ବର୍ତ୍ତମାନ ସମୁଦାୟ 438 ବସ୍ କେନ୍ଦୁଝର ଜିଲ୍ଲାବାସୀଙ୍କୁ ଆଜି ଯୋଉ ବିଭିନ୍ନ ସରକାରୀ ପ୍ରାଇଭେଟ ଯୋଉ ବସ୍ ସେବା ଦଉଛନ୍ତି ଏହାକୁ ଆମକୁ ପର୍ଯ୍ୟାପ୍ତ କରିବା ପାଇଁ ପଡିବ।
ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପ୍ରାୟ 705 କୋଟି ଟଙ୍କାର 62 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ 251 କୋଟି ଟଙ୍କା ବ୍ୟୟରେ ନିର୍ମିତ 24 ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହି ନୂତନ ପଦକ୍ଷେପଗୁଡ଼ିକ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଏକ ବିକଶିତ କେନ୍ଦୁଝର ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଦ୍ୱାରା ଏହା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ମାଧ୍ୟମରେ 150 ଜଣ ନିଯୁକ୍ତି ପାଇଥିବା ବେଳେ ସେମାନଙ୍କ ମଧ୍ୟରେ 30 ଜଣ ମହିଳା ଗାଇଡ୍ ଓ 2 ଜଣ ମହିଳା ଡ୍ରାଇଭର ସାମିଲ ଅଛନ୍ତି। ରାଜ୍ୟ ସରକାରଙ୍କ ମହିଳା ଶକ୍ତି ଅଭିଯାନକୁ ଏହା ଆହୁରି ସୁଦୃଢ଼ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ଉନ୍ନତି ହେଲେ ଦେଶର ଉନ୍ନତି ଶିଖରରେ ଛୁଇଁପାରିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ କହିଛନ୍ତି। ଭୁବନେଶ୍ୱରଠାରେ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଶାସନ ପାଇଁ ପ୍ରଶାସନିକ ତଥ୍ୟର ସମନ୍ୱୟ ବିଷୟବସ୍ତୁକୁ ନେଇ ଆୟୋଜିତ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ତଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଡିଜିଟାଲ ଯୁଗରେ ପ୍ରଶାସନିକ ତଥ୍ୟର ସମନ୍ୱୟ ରକ୍ଷା କରିବା ଦ୍ୱାରା ସାଧାରଣ ଜନତାଙ୍କ ନିକଟରେ ସରକାରୀ ସେବା ଶୀଘ୍ର ଓ ସହଜରେ ପହଞ୍ଚପାରିବ। 2047 ବିକଶିତ ଭାରତ ଏବଂ 2036 ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ଏହି ସମ୍ମିଳନୀ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ତଥ୍ୟର ଠିକ୍ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। 2025 ଡିସେମ୍ବରରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀର ଏହା ଏକ ପରବର୍ତ୍ତୀ କାର୍ଯ୍ୟକ୍ରମ। ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ପୂର୍ବରୁ ଫେବୃୟାରୀ ମାସରେ ନୂଆଦିଲ୍ଲୀରେ ଏବଂ ପରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଆଭ୍ୟନ୍ତରୀଣ କର୍ମଶାଳାରୁ ମିଳିଥିବା ମତାମତ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ବିଶେଷକରି ତୃଣମୂଳ ସ୍ତରରେ ତଥ୍ୟ ସଂଗ୍ରହ କେବଳ ଦେଖାଦେଉଥିବା ପ୍ରତିବନ୍ଧକକୁ କିପରି ଦୂର କରାଯାଇପାରିବ ସେ ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆନ୍ତଃବିଭାଗୀୟ ଡାଟାସେଟ୍ ଚିହ୍ନଟ କରିବା ଓ ଏହାର ବ୍ୟାପକ ପ୍ରୟୋଗ ମାଧ୍ୟମରେ ନୀତି ନିର୍ଦ୍ଧାରଣକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମବଙ୍ଗରେ ଆଜି 142 ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା 61.11% ମତଦାନ ହୋଇଥିବା ଜଣାପଡ଼ିଛି। ସକାଳ 7:00 ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଚାଲିବ। 3,22,00,000 ଅଧିକ ଭୋଟର ଏହି ପର୍ଯ୍ୟାୟରେ 1,448 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। କାମା ହିଂସାକାଣ୍ଡକୁ ବାଦ୍ ଦେଲେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ରହିଥିବା ଜଣାପଡ଼ିଛି। ସ୍ୱଚ୍ଛ ଏବଂ ସୁରକ୍ଷିତ ମତଦାନ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ଦିନିକିଆ ଅଧିବେଶନରେ ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରାଯିବ। ଅଧିବେଶନ ପୂର୍ବରୁ ବିଧାନସଭା ପରିସରକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି। ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ନିରାପତ୍ତା ଦୃଷ୍ଟିରୁ ପ୍ରାୟ 30 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଲୋୟର ପିଏମ୍ଜି ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଛି। ସମୁଦାୟ 11 ଜଣ ନୂତନ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଥିବାବେଳେ ଆଜି ସ୍ୱତନ୍ତ୍ର ସଭାରେ ସେମାନଙ୍କୁ 2 ମାସ ଭତ୍ତା ପ୍ରଦାନ କରାଯାଇଛି। ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ପେନ୍ସନ୍ ଯୋଜନାରେ ସାମିଲ ହୋଇ ସେମାନେ ସରକାରୀ ଯୋଜନାର ସୁଫଳ ପାଇପାରିଛନ୍ତି। ଆସନ୍ତା ରବି ଧାନକ୍ରୟ ଋତୁକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏଥିରେ ଯୋଗଦେଇ ଧାନ ସଂଗ୍ରହ ଉପରେ ଆଲୋଚନା କରିଛନ୍ତି। ଭଦ୍ରକରେ ବହୁମୁଖୀ ପ୍ୟାକ୍ସ, ପ୍ରତ୍ୟେକ ବ୍ଲକରେ ମଡେଲ ମଣ୍ଡି ପ୍ରତିଷ୍ଠା, ଶୀତଳ ଭଣ୍ଡାର ନିର୍ମାଣ, ଚଳିତ ବର୍ଷ ରବି ଫସଲରେ ଚାଷୀମାନେ କିପରି ଉପକୃତ ହେବେ, ଉଭୟ ଧାନ ଚାଉଳ ପାଇଁ ଗୋଦାମ ଗୃହ ସୁବିଧା କରିବାକୁ ସେମାନେ ସମବାୟ ସମିତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 2026 ରବି ଧାନ ସଂଗ୍ରହ ପାଇଁ ଭଦ୍ରକ ଜିଲ୍ଲାରେ 2906 ଜଣ ଚାଷୀଙ୍କଠାରୁ 1,85,000 କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଭୁବନେଶ୍ୱର ଲୋକସେବା ଭବନଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କୋଇଲା ଖଣି ଥିବା ଜିଲ୍ଲାଗୁଡ଼ିକର ତାପଜ ଶକ୍ତି ତଥା ଅନ୍ୟାନ୍ୟ ପ୍ରକଳ୍ପ ନେଇ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜମି ଅଧିଗ୍ରହଣ ଯୋଗୁଁ ବିସ୍ଥାପିତ ଲୋକଙ୍କ ପୁନର୍ବାସ ଓ ଥଇଥାନ ସୁନିଶ୍ଚିତ କରିବା ପାଇଁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ପୁନର୍ବାସ ଓ ଥଇଥାନ ନୀତି କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସମ୍ଭିଧାନର 130ତମ ସଂଶୋଧନ ବିଲ୍ 2025, ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାର ବିଲ୍ 2025 ସମ୍ପର୍କିତ ମିଳିତ ସଂସଦୀୟ କମିଟିର ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ସଂସଦୀୟ କମିଟିର ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆସିଥିବା କମିଟି ଏହି ସମ୍ପର୍କରେ ବ୍ୟାପକ ବିଚାର ଆଲୋଚନା କରିଛନ୍ତି। ଲୋକସଭାରେ ଗତବର୍ଷ ଅଗଷ୍ଟ ମାସ 20 ତାରିଖରେ ଗୃହମନ୍ତ୍ରୀ ଏହି 3ଟି ବିଲ୍କୁ ଗୃହରେ ଉପସ୍ଥାପନ କରିଥିଲେ। ନାମ ସଂକୀର୍ତ୍ତନ ଲୋକକଳା ପରିଷଦ ଓଡ଼ିଶା ଓ ନବରଙ୍ଗପୁର ଜିଲ୍ଲା ସଂକୀର୍ତ୍ତନ ମଣ୍ଡଳୀ ମହାସଂଘ ଆନୁକୂଲ୍ୟରେ ସ୍ଥାନୀୟ ପିଏମ୍ସିରେ ରାଜା ଚୈତନ୍ୟଦେବ ବିଦ୍ୟାଳୟ ପଡ଼ିଆରେ ସଂକୀର୍ତ୍ତନ ଲୋକକଳା ମହାସମାବେଶ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 10ଟି ବ୍ଲକର 328 ନାମ ସଂକୀର୍ତ୍ତନ ମଣ୍ଡଳୀ ବାଜା ବାଜଣା ଓ ଶଙ୍ଖନାଦ ସହ ଚାମୁରୀ ଆଡୁଆ ଭୈରବୀ ମନ୍ଦିର ପ୍ରାଙ୍ଗଣରୁ ଶୋଭାଯାତ୍ରା ବାହାରି ସ୍କୁଲ ପଡ଼ିଆରେ ପହଞ୍ଚିଥିଲା। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଏଥିରେ ଯୋଗଦେଇ ନାମ ସଂକୀର୍ତ୍ତନ ମଣ୍ଡଳୀ ଆଧ୍ୟାତ୍ମିକତାର ବାର୍ତ୍ତା ବହନ କରେ ବୋଲି କହିଛନ୍ତି। ନବରଙ୍ଗପୁର ସଦରରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଭାଗୃହ ପ୍ରତିଷ୍ଠା ନିମନ୍ତେ ବିଧାୟକ ପ୍ରତିଶ୍ରତି ଦେଇଥିବା ଜଣାପଡ଼ିଛି। ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଆଜି ପୁଣ୍ୟତିଥି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି, ମହାନ ସମାଜସେବୀ ତଥା ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ସେବା ଓ ତ୍ୟାଗର ଜ୍ୱଳନ୍ତ ପ୍ରତିମୂର୍ତ୍ତି ଭାବରେ ସ୍କରଣୀୟ ହୋଇ ରହିବେ। ନୃତ୍ୟ ହେଉଛି କଳାର ସୃଜନଶୀଳ ରୂପ, ଯାହା ମନୁଷ୍ୟର ଆଭ୍ୟନ୍ତରୀଣ ଶକ୍ତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ। ଏହି ବାର୍ତ୍ତା ନେଇ ଆଜି ବିଶ୍ୱରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଏପ୍ରିଲ ମାସ 29 ତାରିଖରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଜିନ୍ ଜର୍ଜେସ୍ ନୋଭେରେଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯାଉଛି। 1982 ଇଣ୍ଟରନ୍ୟାସନାଲ୍ ଥିଏଟର ଇନ୍ଷ୍ଟିଚ୍ୟୁଟ୍ର ନୃତ୍ୟ କମିଟି ଦ୍ୱାରା ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବର୍ଷ ଅନ୍ତର୍ଜାତୀୟ ନୃତ୍ୟ କମିଟି ଦ୍ୱାରା ଜଣେ ନୃତ୍ୟ ଗୁରୁ କିମ୍ବା ନୃତ୍ୟଶିଳ୍ପୀଙ୍କୁ ଚୟନ କରାଯାଇଥାଏ। ସେମାନେ ବିଶ୍ୱବାସୀଙ୍କ ପାଇଁ ପ୍ରେରଣାତ୍ମକ ବାର୍ତ୍ତା ଦେଇଥାନ୍ତି। ସେହି ବାର୍ତ୍ତାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ବିଶ୍ୱସ୍ତରରେ ପ୍ରସାର କରାଯାଇଥାଏ। ଅନ୍ତର୍ଜାତୀୟ ନୃତ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ନିଜର ସାଧନା ମାଧ୍ୟମରେ ବିଶ୍ୱସ୍ତରରେ ପରିଚିତ କରାଇଥିବା ସମସ୍ତ କଳାକାରଙ୍କୁ ଅଭିନନ୍ଦନ। ନୃତ୍ୟକଳାକୁ ପରବର୍ତ୍ତୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। କେନ୍ଦୁଝର ଜିଲ୍ଲା ଗସ୍ତର ତୃତୀୟ ଦିନରେ 1,330 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର 187 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ତଥ୍ୟର ଉପଯୁକ୍ତ ବ୍ୟବହାର ନେଇ ଭୁବନେଶ୍ୱରଠାରେ ଚାଲିଛି ଶାସନ ପାଇଁ ପ୍ରଶାସନିକ ତଥ୍ୟ ସମନ୍ୱୟ ସମ୍ମିଳନୀ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆସନ୍ତାକାଲି ବିଧାନସଭାର ହେବ ଏକ ସ୍ୱତନ୍ତ୍ର ଅଧିବେଶନ ଏବଂ ନୃତ୍ୟ ମାଧ୍ୟମରେ କଳାର ସୃଜନଶୀଳ ରୂପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।
Thank you.